କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଦ୍ୱାଦଶ ଭାଗ। ମଙ୍ଗଳବାର ଦିନ ସକାଳୁ ଉଠି ପଧାନେ ଗହିର ଆଡ଼େ ବୁଲି ଯାଇଥିଲେ। ଗୋଟାଏ ବର୍ଷ ସିନା ଫସଲ ଲୋକସାନ ହୋଇଗଲା, ଏ ବର୍ଷ ବି କ'ଣ ଠାକୁର ଏପରି ନିର୍ଦ୍ଦୟ ହେବେ। ଭୀଷଣ ଦୁର୍ଭିକ୍ଷ ଚାରିଆଡ଼େ ଘଟିଗଲାଣି, ଗାଈଗୋରୁ ତ ମରି ପଦା ହୋଇଗଲେଣି ଯେପରି ଜଣାଯାଉଛି, ଆଉ ମାସ ଗୋଟାଏ ଦୁଇଟାରେ ମଣିଷ ଗୁଡ଼ା ବି ମଶା ମାଛି ପରି ମରିଯିବେ। ଜ୍ୟେଷ୍ଠ ମାସ ପାଖେଇ ଆସିଲା, ବର୍ଷାର ଚିହ୍ନବର୍ଣ୍ଣ ନାହିଁ। ଯଦି ଏ ବର୍ଷ ବି ଆର ବର୍ଷ ପରି ଅପାଳକ ପଡ଼େ, ଦେଶଟା ଛାରଖାର ହୋଇଯିବ, ଗୋଟାଏ ହୋଇ ଆଉ କେହି ବଞ୍ଚିପାରିବେ ନାହିଁ। ଗାଁ ଲୋକଙ୍କୁ ସେ ଯେପରି ଭାବରେ ନିରାଶ କରି ବିଦାୟ କରିଛନ୍ତି, ଲୋକଙ୍କର ତାଙ୍କ ଉପରେ ଅଦୌତି ହେବାର କଥା। ସେମାନେ ନିଶ୍ଚୟ ଦାଉ ସାଧିବାର ବାଟ ଖୋଜିବେ। ଏପରି ଅସମୟ ବିପଦ ବେଳରେ ଜଗୁଟା ଯାଇ ମାମୁଁ ଘରେ ବସିଲା। ଲୋକଙ୍କର ଢଙ୍ଗ ଯେପରି ଦେଖାଯାଉଛି, ଆପଦ ବିପଦକୁ କେହି ପିଠିରେ ପଡ଼ିବେ ନାହିଁ। ଏଡ଼େ ବଡ଼ ଭେଣ୍ଡା ଟୋକାଟା, ଘରର ହାନିଲାଭ ବୁଝିବ ନାହିଁ, ସେ ଏକୁଟିଆ କ'ଣ କରିପାରିବେ। ବଳ ଅଛି ନା ବୟସ ଅଛି ଯେ ଆପଦ ବିପଦ ବେଳକୁ ଠେଙ୍ଗା ବାଡ଼ି ଧରି ବାହାରି ପଡ଼ିବେ। ଯେତେ ଆପଣାର ହେଲେ ବି ତ ନେତିଟା ପର ମାଇପି ଲୋକ, ବଡ଼ ହେମତରେ ଘର ଚଳାଇ ଆସୁଛି, କେତେବେଳେ କେଉଁ କଥା କିଏ କହିବ। ଚାରିଆଡ଼ୁ ଚୋରି ଡକାୟତର ଖବର ଆସି କାନରେ ପଡ଼ୁଛି, କେଉଁ ଗାଁରେ କିଏ କାହା ଘରେ ପଶି ଦିନ ଦ୍ୱିପହରରେ ତଣ୍ଟି କାଟି ଧନ ଦରବ ଲୁଟି କରି ନେଉଛି, କେଉଁଠି ବା ରାତି ଅଧରେ ଘରେ ନିଆଁ ଲଗାଇ ଧାନ ଚାଉଳ ବୋହି ନେଉଛନ୍ତି। ତେବେ ସବୁ ତ ଶୁଣିବା କଥା, କେହି ଆଖିରେ ଦେଖିନାହାନ୍ତି, କେତେ ସତ କେତେ ମିଛ କିଏ କହିବ। ସତ ହେଉ କି ମିଛ ହେଉ, ଆଗରୁ ସାବଧାନ ରହିବା ଭଲ। ଲୋକଙ୍କ ଉପରେ ଯେଉଁ ବିପତ୍ତି ପଡ଼ିଛି, ଚୋରି ଡକାୟତ ନ ହେବ ବା କାହିଁକି। ଖାଇବାକୁ ନ ପାଇଲେ ପେଟ ବିକଳରେ ମଣିଷ କ'ଣ କରିନପାରେ। ଜୀବନ ଉପରେ ପଡ଼ିଲେ ଧର୍ମ ଅଧର୍ମ ତ ପଛ କଥା, ପିଆଦା ପୋଲିସ ମାନୁଛି କିଏ। ଦେଶଟା ଯାକ ଯଦି ଚୋରି କରନ୍ତି, ପୋଲିସ ବିଚରା କରେ କ'ଣ, କାହାକୁ ଧରିବ, କାହାକୁ ଦଣ୍ଡିବ, ଆଉ କାହାକୁ ତଣ୍ଡିବ। ଗାଁ ଲୋକେ ବିପକ୍ଷ, ଜଗୁଟା ମୂର୍ଖ ମାମୁଁ ଘରେ ରହିଲା, ହଳିଆ ବୟା ବାଉରୀ ପିଲା, ଗାଁ ଲୋକଙ୍କର କୁଶିକ୍ଷାରେ ପଡ଼ିବାକୁ କେତେବେଳ। ଯଦି ଲୋକବଳ ଥାନ୍ତା, ସେ ହୁଏତ ଧାନ ଗଦା ଭାଙ୍ଗି ଖଣି କରି ଧାନ ସବୁ ପୋତି ପକାନ୍ତେ। ସେ କଥା ଆରମ୍ଭ କଲେ, ଧାନ ଧାନ ହୋଇ ଗାଁ ଲୋକେ ଆଉ ତାଙ୍କୁ ଉଠେଇ ବସେଇ ଦେବେ ନାହିଁ, ଦେଢ଼ି ନ ଦେବା ଯାଏ ବାର ସହିବ ନାହିଁ। ଜ୍ୟୋତିଷ ଯାହା କହିଛନ୍ତି, ତିନି ବର୍ଷ ଯାଏଁ ଅପାଳକ ପଡ଼ିବ। ଯଦି ତାଙ୍କ ଭବିଷ୍ୟତବାଣୀ ସତ ହୁଏ, ତେବେ ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ। ବିଷମ ବିପଦ ରକ୍ଷା ମିଳୁଛି କିପରି। ଏହିପରି କେତେ କ'ଣ ଚିନ୍ତା କରୁ କରୁ ବୁଢ଼ା ପଧାନେ ଆସି ଗହିର ମଝି ଗୋଟିକିଆ ଆମ୍ବ ଗଛ ମୂଳେ ପହଞ୍ଚିଲେ। ସେ ନିଜ ବିଷୟରେ ଯେତେ ଭାବିବାକୁ ବସିଲେ, ତାଙ୍କୁ ସେତିକି ଚାରିଆଡ଼ ଅନ୍ଧକାର ଦେଖାଗଲା, କୌଣସି ଉପାୟ ଖୋଜି ପାଇଲେ ନାହିଁ। ଗାଁ ମେଳକୁ ସିପାହୀ ଫୌଜ ପାରନ୍ତି ନାହିଁ, ସେ ତ ସାମାନ୍ୟ ଲୋକ। ଶେଷକୁ ଠାକୁରଙ୍କ ଉପରେ ନିର୍ଭର କରି ନିଶ୍ଚିନ୍ତ ରହିବା ଛଡ଼ା ପ୍ରଧାନେ ଅନ୍ୟ ବାଟ କିଛି ପାଇଲେ ନାହିଁ। ଯାହା କରିବେ ଠାକୁରେ ତାଙ୍କ ଇଚ୍ଛା, ପ୍ରଧାନେ କାହାରି ଲାଭ କ୍ଷତିରେ ନଥାନ୍ତି। ନିଜର ହକ୍ ପାଉଣା ଗଣ୍ଡାକ ଛଡ଼ା ସେ କାହାରିଠୁ କେବେ ଠକିକିରି ପାହୁଲାଟାଏ ବି ନେଇନାହାନ୍ତି, କି ନିଜର ପାଉଣାରୁ କାହାକୁ ଜାଣି ଜାଣି କଡ଼ାକ୍ରାନ୍ତି କେବେ ଛାଡ଼ିନାହାନ୍ତି। ହାଟେ କଦଳୀ ନୈବେଦ୍ୟ ସ୍ୱାହା ନୀତି ଅବଲମ୍ବନ କରି ପ୍ରଧାନେ ତାଙ୍କର ଧନ ଦୌଲତ ଧାନ ଚାଉଳ ସବୁ ପରମ ପିତା ପରମେଶ୍ୱରଙ୍କ ପଦମୂଳରେ ମନେ ମନେ ସମର୍ପଣ କରିଦେଲେ। ଠାକୁରଙ୍କ ନାଁ ଧରି ବକିଲା ଗାଁ ଲୋକଙ୍କୁ ସେ ନାସ୍ତି ବଚନ ଶୁଣାଇ ଘରୁ ଘଉଡ଼ି ଦେଇଛନ୍ତି। ଠାକୁରେ ରଖିଲେ ରଖିବେ, ଉଜାଡ଼ିଲେ ଉଜାଡ଼ିବେ। ପ୍ରଧାନେ ଏହିପରି କେତେ କ'ଣ ଭାବି ବସିଲେ, ସେ ବେଳକୁ ବେଳ ଯେତିକି ଭାବିଲେ ତାଙ୍କର ଜଗୁ ଉପରେ ରାଗ ସେତିକି ବଢ଼ିଲା। କାହା ପାଇଁ ସେ ଏପରି ହାଇଁ ପାଇଁ ହେଉଛନ୍ତି, କାହା ପାଇଁ ସେ ବନ୍ଧୁ ବାନ୍ଧବ ଗାଁ ଲୋକଙ୍କର ବିଷ ଦୃଷ୍ଟିରେ ପଡ଼ିଛନ୍ତି। ତାଙ୍କର ତ ଚତୁର୍ଥାବସ୍ଥା ପାକଲା ଆମ୍ବ, ଗୋଟାଏ ସୁଲୁସୁଲିଆ ବାହାରେ ଝଡ଼ି ତଳେ ଲୁଟିବା କଥା। ପୁଅ ଯଦି ଯୋଗା ହେଲା ସମ୍ପତ୍ତି ହେବ କ'ଣ, ପୁଅ ଯଦି ଅଯୋଗା ହେଲା ଧନ ସମ୍ପତ୍ତି ବା ହେବ କ'ଣ, ରଖିବ କିଏ। ଜଗୁ ଭେଣ୍ଡା ହେଲା, ବୁଦ୍ଧି ଫେରିଲା ନାହିଁ, ତଥାପି ସେ ଯଦି ଆଖି ବୁଝି ନିଶ୍ଚିନ୍ତ ହୁଅନ୍ତି, ପିଲାଏ ଛତରରେ ପଶିବେ, ବାପ ଛେଉଣ୍ଡ ବେଣୁଟି ଅନାଥ ହେବ, ପିଲାଙ୍କୁ ଆସନ୍ନ ବିପଦରୁ ରକ୍ଷା କରିବାକୁ ସେ ସିନା ସମସ୍ତଙ୍କର ଅପ୍ରିୟ ପାତ୍ର ହୋଇଛନ୍ତି, ନହେଲେ ତାଙ୍କର ବା ଆଉ କେତେଦିନ ଯେ ସେ ସଂସାରର ଜଞ୍ଜାଳରେ ପଡ଼ି ଘାଣ୍ଟି ହୁଅନ୍ତେ। ନେତି ତାଙ୍କର କେହି ନୁହେଁ, ଦାଣ୍ଡରୁ ଗୋଟାଏ ଆଣି ସେ ତାକୁ ଲୋକଙ୍କର ସମାଲୋଚନା ବିରୁଦ୍ଧରେ ନିଜ ଘରେ ଆଶ୍ରୟ ଦେଇଛନ୍ତି। ଜଗୁ ଯଦି ମଣିଷ ହୋଇଥାନ୍ତା, ସେ ଗୋଟାଏ ପର ମଣିଷ ହାତରେ ଧନ ସମ୍ପତ୍ତି ସମର୍ପି ଦେଇ ସବୁବେଳେ ଦକଦକ ହୋଇ ବେଳ କାଟନ୍ତେ। ବିଲେଇ ହାତରେ ଶୁକୁଆ ପଡ଼ା ରଖିବା ପରି ଜଗୁକୁ ଧନ ସମ୍ପତ୍ତିର ଭାର ଦେଲେ ସେ ଦୁଇ ଦିନରେ ସବୁ ଶେଷ କରିଦେବ। କାହାକୁ ଦେବ କ'ଣ କରିବ ତାର ହିସାବ ରଖିବାର ଶକ୍ତି ନାହିଁ। ଜୀବନଟା ଯାକ ଅକ୍ଳାନ୍ତ ପରିଶ୍ରମ କରି ସେ ଯାହା ସଞ୍ଚୟ କରି ରଖିଛନ୍ତି ବଞ୍ଚିଥାଉଁ ଥାଉଁ ସେତକ ସେ ଅକ୍ଳେଶରେ ଅସ୍ୱାର୍ଥରେ ବ୍ୟୟ ହେବାର ଦେଖି ରହିପାରିବେ ନାହିଁ। ବେଣୁ ଯଦି ମଣିଷ ହୁଏ ସେହି ଏକା ତାଙ୍କର ଦୁଃଖ ହରଣ କରିପାରେ, କିନ୍ତୁ ସେ ତ ଅତି ଦୂରର କଥା। ନେତିକୁ ବଣରୁ ଧରି ଆଣିଛନ୍ତି, ପରକୁ ଆପଣାର କରିବାକୁ ହେଲେ ବିନା ଆପତ୍ତିରେ ତାକୁ ସର୍ବସ୍ୱ ସମର୍ପି ଦେଲେ ସିନା ପୋଷା ମାନିବ। ବୋହୁଙ୍କ କଥା ଛାଡ଼, ସେ ଘାସକୁ ଛୋଟ ପାଳକୁ ଲମ୍ବ। ଯେ କେତେଟା ଦିନ ସେ ଆସି ରହନ୍ତି ସମୟ ଅଶାନ୍ତିରେ କଟେ। ଛୋଟ ଛୋଟ କଥାରୁ ମହାଭାରତ ଯୁଦ୍ଧର ସର୍ଜନା କରନ୍ତି। ଟିକିଏ ସୁବିଧା ପାଇଲେ ଯାହା ହାତରେ ପଡ଼େ ସବୁ ଲୁଚାଇ ବାପ ଘରେ ପୁରାନ୍ତି। ନେତି ଅନେକ ଥର ଏହାର ପ୍ରମାଣ ପାଇ ତାଙ୍କୁ କହିଛି। ସେ କ'ଣ ବା କରିବେ, ଶିକାରେ ଥୋଇବାକୁ ଦେଲେ ପାଟିରେ ଥୋଇବାର ପ୍ରକୃତି ଯାହାର ତାକୁ କେଉଁ ବିଶ୍ୱାସ। ଦିନ କେଇଟାରେ ଗୋପପୁର ସମ୍ପତ୍ତି ଜୁର କରିପାରନ୍ତି। ପଣ୍ଡିତ ବୋହୁଙ୍କର ଜାତକ ଦେଖି ଭଲ କରି ପରୀକ୍ଷା କରି କହିଥିଲେ, ରାକ୍ଷସ ବର୍ଗ ଅଲକ୍ଷଣୀ, ଜହିଁରେ ହାତ ଦେବେ ଦେଖୁ ଦେଖୁ ସବୁ କୁଆଡ଼େ ଉଭେଇ ଯିବ। ଯାହାକୁ ଆଶ୍ରା କରି ରହିବେ ତାର ସର୍ବନାଶ ହେବ। ନହେଲେ କି ଆସୁ ଆସୁ ତାଙ୍କର ଗେହ୍ଲା ପୁଅ ଯୋଗ୍ୟ ପୁଅକୁ ଖାଇ ବସନ୍ତେ। ଅବଶ୍ୟ ପଣ୍ଡିତେ ଏକଥା ତାଙ୍କୁ ଗୋପନରେ କହିଥିଲେ, ପୁଅ ମରିବାର ଅନେକ ଦିନ ପରେ। ଯଦି ଏସବୁ କଥା ସେ ଆଗରୁ ଜାଣିଥାନ୍ତେ ଏପରି ଅଲକ୍ଷଣୀ ବୋହୂ ସେ ବାଛି ବାଛି କରିଥାନ୍ତେ କାହିଁକି, ଏଡ଼େ ସୁନ୍ଦର ଭେଣ୍ଡା ପୁଅକୁ ହରାଇ ବସିଥାନ୍ତେ ବା କାହିଁକି। ଯାହା ହେବାର ତ ହୋଇସାରିଛି, ସେ ଯେତେ ଦୂରରେ ରହନ୍ତି ସେତିକି ମଙ୍ଗଳ। ସେଥିପାଇଁ ସିନା ସେ ବେଣୁକୁ ତାଙ୍କ ପାଖକୁ ଛାଡ଼ନ୍ତି ନାହିଁ। ଆମ୍ବ ଗଛ ମୂଳରେ ବସି ପ୍ରଧାନ ବୁଢ଼ା ଭାବୁ ଭାବୁ ବେଳ ଯେ ଆସି ଦି ଘଡ଼ି ହେଲାଣି ସେ କଥା ଭୁଲି ଯାଇଥିଲେ। ଝଙ୍କା ଆମ୍ବ ଗଛର ଫାଙ୍କ ବାଟେ ଯେତେବେଳେ କଅଁଳ ସୂର୍ଯ୍ୟର ତେର୍ଛା ଖରା ଆସି ତାଙ୍କ ମୁହଁରେ ପଡ଼ିଲା, ସେ ବିସ୍ମିତ ହୋଇ ଉଠି ଠିଆ ହେଲେ। ଆସୁ ଆସୁ ସକାଳଟାରୁ ଅନେକ ଗୁଡ଼ାଏ ବାଟ ଚାଲି ଚାଲି ଆସିଛନ୍ତି, ଏଥର ଫେରିବାର କଥା। ବୁଢ଼ା ଲୋକ ଗହିର ବିଲର ଟେକା ଭୁସା ଡେଇଁ ନାକ ସଳଖା, ଘର ମୁହାଁ ଚାଲିଲେ ଅବଶ୍ୟ ବାଟ ଅଳ୍ପ ପଡ଼ିବ, କିନ୍ତୁ କିଏ ଏତେ କଷ୍ଟ କରିବାକୁ ଯାଏ। ଖରା ହେଲାଣି, କେଉଁଠି ଯଦି ହିଡ଼ ପହି ଝୁଣ୍ଟି ପଡ଼ନ୍ତି ଏ ବୟସରେ ପ୍ରାଣ ଛାଡ଼ିଯିବ। ଟିକିଏ ବୁଲାଣି ପଛେ ପଡ଼ୁ, ଶଗଡ଼ ଗୋଳାରେ ଗହିର ବାଟେ ଗଲେ ସୁବିଧା। ତିନି ଚାରିଟା କିଆରୀ ଡେଇଁଗଲେ ବେତ କିଆବଣ ଆର ପାଖରେ ଗହିରି, ପ୍ରଧାନେ ଗହିରି ମୁହାଁ ହୋଇ ଚାଲିଲେ। କିଆବୁଦା ଅତିକ୍ରମ କରି ଗାମୁଛା ଖଣ୍ଡି ମୁଣ୍ଡରେ ପକାଇ ଆଗକୁ ଚାଲିଛନ୍ତି, କିଏ ଜଣେ ପଛରୁ ଡାକ ଛାଡ଼ିଲା। ସେ ବୁଲି ପଡ଼ି ଠିଆ ହେଲେ, ଡାକୁଥିବା ଲୋକଟି ପାଖକୁ ଆସିଲା। ବୟସ 40 ପାଖାପାଖି ହେବ, କିନ୍ତୁ ଦେହରେ ଶକ୍ତି ଖୁନ୍ଦି ହୋଇଛି। ଚେହେରାକୁ ଦେଖିଲେ ସେ ଯେ ମୁସଲମାନ ଏକଥା ବେଶ ଅନୁମାନ କରିହେଉଛି। ଲମ୍ବ ଲମ୍ବ ନିଶଦାଢ଼ି, ମୁଣ୍ଡରେ ପଠାଣି ଟୋପି, ହାତରେ ଗୋଟିଏ ଚୌହାତି ମୋଟ ବାଉଁଶ ଠେଙ୍ଗା, ଆଉ ଗୋଡ଼ରେ ଜୋତା। ଆଉ ସନ୍ଦେହ କରିବାର କାରଣ କ'ଣ ଅଛି, ପ୍ରଧାନେ ସତେକି ପ୍ରମାଦ ଗଣିଲେ। ତହିଁରେ ପୁଣି ସେ ଯେତିକି ଯେତିକି ଘୁଞ୍ଚି ଯାଉଛନ୍ତି ଲୋକଟା ସେତିକି ସେତିକି ପାଖକୁ ପାଖକୁ ଲାଗି ଆସୁଛି। ଭୟ ତ ହବାର କଥା। ଯେପରି ସମୟ ଲୋକଟି ପଠାଣିଆ କଣ୍ଠରେ ପଚାରିଲା, ଏହି ଗାଁ କ୍ୟା ନରିପୁର, ପ୍ରଧାନେ କହିଲେ ହଁ। ସେ ପୁଣି ପଚାରିଲା, ଏହା ଦିନୁ ପ୍ରଧାନଙ୍କ ଘର କାହାଁ। ପ୍ରଧାନେ ଚମକି ପଡ଼ିଲେ, କାହିଁକିରେ ବାପା। ଦୀନବନ୍ଧୁ ପ୍ରଧାନ ଓରଫ ଦିନୁ ପ୍ରଧାନ, ଡାକନାମ ବୁଢ଼ା ପ୍ରଧାନେ, ତାଙ୍କଠାରେ ଏ ପଠାଣ ପିଆଦାଟାର କି କାମ। ଉଦ୍ଦେଶ୍ୟ ନ ବୁଝି ଠିକଣା କହିବାଟା ଠିକ୍ ନୁହେଁ, ପ୍ରଧାନେ ଚନ୍ଦା ମୁଣ୍ଡରେ ହାତ ବୁଲାଇ ପଚାରିଲେ, ପ୍ରଧାନଙ୍କଠାରେ ତମର କି କାମ। ସେ କହିଲା, ବଡ଼ ଜରୁରୀ କାମ ଅଛି। ପ୍ରଧାନେ କହିଲେ, କେଉଁଠୁ ଆସିଲ, ତମେ କ'ଣ କର। ଲୋକଟି ବଡ଼ ଭଦ୍ର ଲୋକ କହିଲା, ମୁଁ ଆସିଲି ବିକ୍ରମପୁରରୁ, ବିକ୍ରମପୁର ମିଆଁ ସାହେବଙ୍କର ପିଆଦାମ, ଗୋଟେ ଜରୁରୀ ଖବର ନେଇ ଆସିଛି। ବିକ୍ରମପୁରର ମିଆଁ ଭାରି ବଡ଼ ଜମିଦାର, ଆଖପାଖ ଦଶଖଣ୍ଡି ମୌଜାରେ ତାଙ୍କର ନାଁ ଡାକ, ଯେପରି ସୁପୁରୁଷ ସେହିପରି ଦୟାଳୁ ପର ଦୁଃଖ କାତର। ତାଙ୍କ ନାଁ ପଡ଼ିଲେ ଲୋକେ ଆଗ୍ରହରେ କାନ ଡେରି ଶୁଣନ୍ତି, ତାଙ୍କର ଆଦେଶ ତଳେ ପକାଇବାକୁ ଲୋକେ ସାହସ କରନ୍ତି ନାହିଁ। ଦେବତାର ଆଦେଶ ପଛ, କିନ୍ତୁ ଦେବପ୍ରାଣ ମିଆଁଙ୍କର ଆଗ। ଅଚଳାଚଳ ସମ୍ପତ୍ତି ଆଜି ଗାଁ କେଇ ଖଣ୍ଡିରେ ବାକି ରହିଛି କାହିଁକି। ଲୋକଙ୍କର ମତି ଧର୍ମ ଆଡ଼କୁ ଟାଣି ଆଣିବାକୁ ଠାଏ ଠାଏ ସେ ଦେବମନ୍ଦିର ତୋଳାଇଛନ୍ତି। କୂଅ ପୋଖରୀ ଯେ କେତେ ଖୋଳାଇଛନ୍ତି ତାର ତାଲିକା ନାହିଁ। ସେ ଜାଣନ୍ତି ପରକୁ ଧର୍ମପ୍ରାଣ କରିବା ଦ୍ୱାରା ନିଜ ଧର୍ମର କ୍ଷତି ହୁଏ ନାହିଁ, ବରଂ ସମ୍ମାନ ବଢ଼େ। ବିକ୍ରମପୁର ମିଆଁଙ୍କର ନାମ ଶୁଣି ସୁଦ୍ଧା ତାଙ୍କ ମନର ସନ୍ଦେହ ତୁଟିଲା ନାହିଁ। ବିଶେଷ ଭୟର କିଛି କାରଣ ନାହିଁ ବୁଝିପାରି ସେ ଯେପରି ବାଧ୍ୟ ହୋଇ କହିଲେ, ନରିପୁରର ଦୀନବନ୍ଧୁ ପଧାନେ ମୁଁ ନିଜେ। କ'ଣ ଜରୁର ଖବର ଅଛି କହ। ଲୋକଟି ଟିକିଏ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲା। କ'ଣ ମନେ କରି ତାଙ୍କୁ ସଲାମ କରି କହିଲା, ମୁକୁନ୍ଦପୁର ପ୍ରଧାନଙ୍କ ଝିଅ କ'ଣ ଆପଣଙ୍କର ବଡ଼ ବୋହୂ? ପ୍ରଧାନ କହିଲେ, ହଁ କାହିଁକି? କାଲି ରାତିରେ ଗୋଟେ ଭୀଷଣ କାଣ୍ଡ ଘଟିଛି, ଆପଣ ସ୍ଥିର ହୋଇ ଶୁଣନ୍ତୁ। ତାପରେ ସେ ତାର ଶୁଣିବା କଥା, ଆଖିରେ ଦେଖିଥିବା କଥା କହିବାକୁ ଆରମ୍ଭ କଲା। ପ୍ରଧାନ ସ୍ଥିର ହୋଇ ସବୁ ଘଟଣା ଶୁଣିବାକୁ ଲାଗିଲେ। କିପରି ପ୍ରଧାନଙ୍କ ଚିଠି ପାଇ ବେଣୁବୋଉ ବଡ଼ ଅସ୍ଥିର ହୋଇପଡ଼ିଲେ, ଶ୍ୱଶୁରେ ଯିବାକୁ ଲେଖିଛନ୍ତି, ବାପ ଘରର ଅବସ୍ଥା ବି ସେପରି ଭଲ ନୁହେଁ, ସମୟ ଖରାପ, ପିଲାଟି ତାଙ୍କର ଦୂରରେ ରହିଲା, ସବୁଦିନେ ତା ନାମରେ ସେ ଅସାର ସ୍ୱପ୍ନ ଦେଖୁଛନ୍ତି। ପୁଅକୁ ଦେଖିବାକୁ ବେଳକୁ ବେଳ ତାଙ୍କର ମନ ବ୍ୟାକୁଳ ହୋଇଉଠିଛି। ଯେତେ ବୁଝାଇଲେ ତାଙ୍କର ମା ମନ ମୋଟେ ବୁଝୁନାହିଁ। ଏପରି ସ୍ଥଳେ ଯେତେ ଶୀଘ୍ର ସମ୍ଭବ ଘରକୁ ଫେରିବା ହିଁ ଭଲ। ସବାରି ଗୌଡ଼ ମିଳୁନାହାନ୍ତି ବୋଲି ଭାଇ ଯେତେ ବାଧା ଦେଲେ, କଅଁଳେଇ ସଅଁଳେଇ ଆଉ କିଛି ଦିନ ଡେରି କରିବାକୁ ସାନ ଭଉଣୀକୁ ଯେତେ ବୁଝାଇଲେ, ବେଣୁବୋଉଙ୍କର ମନ ବୋଧ ହେଲା ନାହିଁ। ଅବଶ୍ୟ ଭାଇଙ୍କ ମୁହଁରେ କିଛି ବାଧା ଦେଇ କହିପାରିଲେ ନାହିଁ, କିନ୍ତୁ ମନ ଦୁଃଖରେ କାନ୍ଦି କାନ୍ଦି ବେଳ କାଟିଲେ। ଶେଷରେ ସେ ଭଉଣୀର ମନ କଥା ବୁଝିପାରି ସବାରି ଗୌଡ଼ ସଜିଲ କରିବାରେ ମନ ଦେଲେ। ସୋମବାର ଦିନ ବିଦାବିଦି ବୈଷ୍ଣବ ପ୍ରଧାନେ ସକାଳ ପହରୁ ବୁଲି ବୁଲି ସବାରି ଗୌଡ଼ ସଜିଲ କରିବାରେ ବ୍ୟସ୍ତ ରହିଲେ। କେତେ ଲୋକଙ୍କୁ ଖୋସାମତ କଲେ, କେତେ ଲୋକଙ୍କର ହାତ ଗୋଡ଼ ଧରି ପ୍ରଲୋଭନ ଦେଖାଇ ବାରଟା ସରିକି ଛଅ ଜଣ ଗୌଡ଼ ଜଣେ ଭଣ୍ଡାରୀ ଠିକ୍ କରି ବହିନା ଦେଇ ଆସିଲେ। ଖାଇବା ଅଭାବରେ ଲୋକଗୁଡ଼ିକ ଟଳୁଛନ୍ତି, ଆଉ କିଛି ଓଜରା ବିଦାକି ମିଳୁ ନ ମିଳୁ, ଦିବକ ତ ମୁଠାଏ ମୁଠାଏ ଭୋଜନ ତ ମିଳିବ, ତାପରେ ଆଉ ଆଉ କଥା, ଓଜର ଆପତ୍ତି ଅଛି, ଗୌଡ଼ ଭଣ୍ଡାରୀ ନ ମଙ୍ଗନ୍ତେ କାହିଁକି? ଯା ହେଉ, ଯଥାବିଧି କନ୍ଦାକଟା ବାହୁନା ବାହୁନି ଶେଷ କରି ବେଣୁବୋଉ ଡୋଲିରେ ବସିଲା ବେଳକୁ ସମୟ ପ୍ରାୟ ଚାରିଟା। ବୈଷ୍ଣବ ପ୍ରଧାନେ ଗାଁ ମୁଣ୍ଡ ଯାଏ ତାଙ୍କୁ ବଳେଇବାକୁ ଆସି ବିଦାୟ ନେଲେ। କିନ୍ତୁ ହେବ କ'ଣ, ଗହିର ବିଲରେ ବାଟ, ଗୋଡ଼ ଠିକଣା ଜାଗାରେ ପଡ଼ୁନାହିଁ, ଧଡ଼ିଆ ମଢ଼ିଆ ଗୌଡ଼ଯାକ ଧସେଇ ଚାଲିପାରୁନାହାନ୍ତି, ନିରୁପାୟ, ଏଣେ କାନ୍ଧରେ ପକାଇବାକୁ କାହାରି ପାଖରେ ଖଣ୍ଡେ ଛିଣ୍ଡା ଗାମୁଛା ବି ନାହିଁ। ବାଧ୍ୟ ହୋଇ ବାଟରେ ଠାଏ ଠାଏ ତାଙ୍କୁ ସବାରି ଭିଡ଼ି ଟିକେ ଟିକେ ଅଟକିବାକୁ ପଡ଼ୁଛି। ଭଣ୍ଡାରୀ ବାପୁଡ଼ା ଯେତେ କହିଲେ ବି ଗୌଡ଼େ ଚଙ୍କୁ ନାହାନ୍ତି। ପାଟି ହଲେଇବା ତ ସହଜ, କାମଟି ଅସଲ। ସଞ୍ଜ ସରିକି ସେମାନେ ଆସି ବିକ୍ରମପୁର ଆଖପାଖ ହୋଇଗଲେ, ଭାରି ଥକିଗଲେଣି। ସବାରି ଭିଡ଼ି ଅଧଘଣ୍ଟାଏ ଦମ୍ ନ ନେଲେ ଗୋଡ଼ ଆଉ ନ ଚଳେ। ଯିବାର କଥା ଧୀରେ ଧୀରେ ଯାଇ ରାତି ଦୁଇ ଘଡ଼ିରେ ନରିପୁରରେ ପହଞ୍ଚିଲେ କ୍ଷତି କ'ଣ, କ'ଣ କାମ ଏମିତି ବଳେଇଛି? ବିକ୍ରମପୁର ପାଖ ବୁଦୁବୁଦିକିଆ ଛୋଟ ଜଙ୍ଗଲ କଡ଼ରେ ସବାରି ଭିଡ଼ା ହେଲା। ଭଣ୍ଡାରୀ ତାର ମଶାଲ ଲଗାଇବାକୁ ଗାଁ ଭିତରକୁ ଗଲା। ଗୌଡ଼ମାନେ ଆନନ୍ଦରେ ଉଖୁଡ଼ା ହାଣ୍ଡି ଖୋଲି ଜଳଖିଆ ଆରମ୍ଭ କରିଦେଲେ। ବେଣୁବୋଉ ସବୁ ଦେଖୁଥାନ୍ତି, କିଛି କହୁନଥାନ୍ତି, କିପରି ଠିକଣା ମୁଣ୍ଡରେ ପହଞ୍ଚି ବେଣୁକୁ ଦେଖିବେ ସେଇ ତାଙ୍କର ଏକମାତ୍ର ଭାବନା। ସଞ୍ଜ ବୁଡ଼ିଗଲାଣି, ଭଣ୍ଡାରୀଟାର ଏତେବେଳେ ଯାଏଁ ଦେଖା ନାହିଁ। ଗୌଡ଼ମାନଙ୍କର ଉଖୁଡ଼ା ଖିଆ ସରିନାହିଁ, କାହୁଁ ପଲେ କାଙ୍ଗାଳ ଆସି ସେଠାରେ ଉପସ୍ଥିତ ହେଲେ। ଏତେ ଗୁଡ଼ାଏ ଛତରଖିଆଙ୍କୁ ଦେଖି ଗୌଡ଼ମାନେ ସାବଧାନ ହୋଇଗଲେ। କିନ୍ତୁ କ'ଣ ହେବ, ଯାହାର ପେଟ ପୋଡ଼େ ସେ କି କେବେ ଚନ୍ଦ୍ରସୂର୍ଯ୍ୟମାନେ ଭଲମନ୍ଦ ଭାବେ? ସେମାନଙ୍କ ଭିତରୁ କେତେଜଣ ଏମାନଙ୍କର ଭାର ହାଣ୍ଡିକୁ ଘେରି ବସିଲେ, ମନା ମାନିଲେ ନାହିଁ। ପ୍ରଥମେ ପାଟି, ତାପରେ ଝିଙ୍କା ଅଟରା, ଶେଷକୁ ମରାମରି ପିଟାପିଟି ଚାଲିଲା। ଭୟରେ ବେଣୁବୋଉ ସବାରି କବାଟ ବନ୍ଦ କରି ଦୁଇ ହାତରେ ଦୁଇ ପାଖର କବାଟକୁ ଟାଣି ଧରିଲେ। ଏତେ ଲୋକ ତାଙ୍କ ବିରୁଦ୍ଧରେ ଛଅ ଜଣ ଧଡ଼ିଆ ଗୌଡ଼ କରନ୍ତି କ'ଣ? କେତେ ଲୋକଙ୍କୁ ଖଣ୍ଡିଆ କଲେ, କେତେକ ଲୋକଙ୍କୁ ଜଖମ କଲେ, କିନ୍ତୁ ଶେଷକୁ ନିଜେ ପରାସ୍ତ ହୋଇ ରକ୍ତଭୁହା ହୋଇ ଜୀବନ ବିକଳରେ ସବାରି ଛାଡ଼ି ବିକ୍ରମପୁର ପଳାଇଲେ, ଗାଁ ଲୋକଙ୍କର ସହାୟତା କାମନା କରି। ଏଣେ ଏ ଭିକାରୀଙ୍କୁ ସୁବିଧା ମିଳିଗଲା। ଯେତେବେଳେ ଗୌଡ଼େ ଭଣ୍ଡାରୀକୁ ସଙ୍ଗରେ ଘେନି ଓ ନିଜେ ମିଆଁ ସାହେବ ଏବଂ ଅନ୍ୟାନ୍ୟ କେତେଜଣ ଗ୍ରାମବାସୀଙ୍କୁ ସାଥୀ କରି ଜଙ୍ଗଲ ପାଖରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ଲୋକ କ୍ୱାଡ଼ି ଛିନ୍ଛତ୍ର ହୋଇ ପଳାଇଛନ୍ତି, ସବାରିଟା ଭାଙ୍ଗି ଓଲଟି ପଡ଼ିଛି, ପାଖରେ ବେଣୁବୋଉ ହତଜ୍ଞାନ ହୋଇ ପଡ଼ିଛନ୍ତି, ମୁଣ୍ଡ ଫାଟି ଧାରଧାର ରକ୍ତ ବୋହିଯାଉଛି, ସଙ୍ଗରେ ଗହଣା ଗାଣ୍ଠି ଜିନିଷପତ୍ର ଯାହା ଥିଲା ସବୁ କୁଆଡ଼େ ବୋହି ନେଇ ଯାଇଛନ୍ତି। ସମସ୍ତେ ବଡ଼ ବ୍ୟସ୍ତ ହେଲେ। ମିଆଁ ସାହେବଙ୍କ ହୁକୁମ ପାଇ ବେଣୁବୋଉଙ୍କୁ ସେହି ସବାରିରେ ପକାଇ କୌଣସି ମତେ ଉଆସକୁ ଅଣାହେଲା। ତାପରେ ମିଆଁ ନିଜେ ଭଣ୍ଡାରୀ ଗୌଡ଼ଙ୍କୁ ସବାରି ଛାଡ଼ି ପଳାଇ ଆସିଲେ ବୋଲି ଭାରି ଧମକ ଦେଲେ। ରାଗରେ ଗୋଟାଏ ଗୌଡ଼କୁ ପ୍ରହାର ବି କଲେ, ଫଳରେ ରାତିରୁ ଉଠି କାହାକୁ କିଛି ନ କହି ବୋହୁଙ୍କୁ ଛାଡ଼ି ଗୌଡ଼ମାନେ କ୍ୱାଡ଼େ ପଳାଇଛନ୍ତି। ଏତିକି କହି ଆଗନ୍ତୁକ କ୍ଷଣକାଳ ନୀରବ ରହି ପୁଣି ଆରମ୍ଭ କଲେ, ଆପଣଙ୍କ ବୋହୁଙ୍କର ତବିୟତ ଭଲ ଅଛି, ମିଆଁ ସାହେବ ତାଙ୍କୁ ନେଇ ଆସିବାକୁ ମୋ ହାତରେ ଖବର ପଠାଇଛନ୍ତି, ସବାରି ଗୌଡ଼ ସଜିଲ ଅଛି, ପ୍ରଧାନେ ମୁହଁ ବିକୃତ କରି କହିଲେ, ମୁଁ ଜାତିଭାଇଙ୍କର ପରାମର୍ଶ ବିନା ତାଙ୍କୁ ଆଣି ଘରେ ବଡ଼ବଡ଼ୁଆଙ୍କ ପାଖରେ ଛାଡ଼ିବି କେମିତି? ସେ ତ କିଛି ଆମ ଘରେ ଖାଇନାହାନ୍ତି, ପାଣି ପିଇଥିବେ ତ, ପାଣି ବି ପିଇ ନାହାନ୍ତି। ସାମାନ୍ୟ ହସି ପ୍ରଧାନ କହିଲେ, ମୁଁ ପିଲା ନୁହେଁ ଯେ ମୋତେ ଠକିଦେବ, କିଛି ନ କରନ୍ତୁ। ରାତିରେ ପଠାଣ ଘରେ ରହିଛନ୍ତି ତ, ଜଣେ ଲୋକ ପାଇଁ ଆମେ ଆଉ ପଠାଣ ହୋଇଯିବୁ ନାହିଁ, ପଠାଣ ଘରେ ପଶିବୁ ନାହିଁ। ଯେ ଗଲା ସେ ଗଲା, ତେବେ ହେବ କ'ଣ? ଅସମୟରେ ତକଲିଫରେ ପଡ଼ିଲେ ଲୋକ କରେ କ'ଣ? ପ୍ରଧାନ କହିଲେ, ମୁଁ କିପରି କହିବି କ'ଣ କରେ? ମିଆଁ ସାହେବ, ତାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦିଅନ୍ତୁ। ଯଦି ଭାୟାମାନେ ଅନୁମତି ଦିଅନ୍ତି, ମୁଁ ତାଙ୍କୁ ଠିକ୍ ବେଳରେ ତାଙ୍କ ବାପ ଘରୁ ନେଇ ଆସିବି। ଆରେ ଆଚ୍ଛା ଲୋକ ତ ତୁମେ, ବିପଦ ଆପଦ ବେଳେ ଜାତି ଚାଲିଯାଏ ନାହିଁ। ପ୍ରଧାନ କହିଲେ, ମିଆଁ ସାହେବଙ୍କୁ ତମେ ସେହି କଥା କହିଦେବ। ଜାତି ଉପରେ ଧର୍ମ ଉପରେ ପଡ଼ିଲେ ମଣିଷ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ିପାରେ। ଗୋଟାଏ ବିଧବା ବୋହୂ ପାଇଁ ସପ୍ତପୁରୁଷ ନରକରେ ଘାଣ୍ଟି ହେବେ କାହିଁକି? ଏତିକି କହି ପ୍ରଧାନେ ଆଗକୁ ଚାଲିଲେ। ଲୋକଟି ଦୁଃଖରେ ସେଇଠାରେ ଠିଆ ହୋଇ ଭାବିଲା, ହେ ଖୋଦା, ଜାତି ପାଇଁ ଲୋକେ ମନୁଷ୍ୟତାକୁ ଏହିପରି ଛାଡ଼ନ୍ତି? ଏଇ ଜାତି ପାଇଁ ମୋର ଜେଜେବାପା ଭି ତ। ଲୋକଟିର ଆଖିରେ ଲୁହ ଭରିଗଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର ଦ୍ୱାଦଶ ଭାଗ। ରହିଲୁ, ନମସ୍କାର।